ଆଲୋ ଆଈ ମା, ତୋ ମୁଣ୍ଡରେ ବହୁତ ଉକୁଣି ହେଇଗଲାଣି ଲୋ, ତୁ ଜମାରୁ ବ୍ୟସ୍ତ ହନି ତ, ମୁଁ ଅଛି ନା, ଆଜି ସବୁ
ସଫା
କଟି ମିଳିଛି ଲୋ।
ଅଇରେ ନିଆ ଲଗା, ତୁ ଏଠି କଣ କରୁଛୁ ବା? ବରଷେ ହେଲାଣି ମୋ ପଛରେ ଧାଇଁ ଧାଇଁ ତୋ ମନ ପୁରୁନି, ମତେ ତ ପଟେଇ ପାରିଲୁନି, ଏବେ ଚାଲି ଆସିଛି ମୋ ଆଈକୁ ପଟେଇବା ପାଇଁ। ଭାରି ସାହସିଆର, ଯାଉଛୁ ନା ଏଠୁ, ଆଜି ପୂଜା ହବ ତୁ।
ଦେଖିଲୁ
ଏ ସକାଳୁ ସକାଳୁ ମୋ ସହିତ କେମିତି କଜା କରୁଛି, ତୋ ଚୁଟିରେ ପାନିଆ ନ ବାଜିବାରୁ ଜଟ ହେଇଗଲାଣି, ତୋ ନାତୁଣୀଙ୍କୁ ଦେଖାଯାଉନି ସେଗୁଡା।
କହିଲୁ ଭାଇ, ମୋ ବେଳେ ଛାଣ୍ଟ କାଟେ ଟୋଟାଲ ଖଣ୍ଡମଣ୍ଡଳୀରେ, ଡିବିରି ଧରି ଖୋଜିଲେ ବି ମିଳିବେ ତୋ ନାତୁଣୀ ପାଇଁ।
ଆସିଗଲୁ ଆସିଗଲୁ ନା ତୋ ଅକାତକୁ, ତୁ କେତେ ଭଲ ଲୋକ ଆମକୁ ଜଣା, ତୁ ଏଠୁ ଯିବୁ ନା ମୋ ହାତରୁ ଆଜି ପୂଜା ପାଇବୁ। ଯାଉଛୁ ନା ଏଠୁ, ମୋ ଝାଡୁ କାଇଁ ଝାଡୁ କାଇଁ ମୋର।
ଠୋପା ଠୋପା ମେଘ ଅବୁଝା ହଉଛି, ତତେ ମତେ ସାଙ୍ଗ ଭିଜେଇ ଦଉଛି। ଚାଲି ମନ ମଜାଏ ଝାଉଁ ବର୍ଷା ବୁନ୍ଦରେ ବରଷା ରାଣୀ, ଲେଖୁ ତୋର ମୋର କାହାଣୀ। ପାନିଆ ମୋ ସିଂହ ପାନିଆ, କେବେ ହବୁଲ ମୋର କନିଆ।
ଭଗବାନ, ଏତେ ଛୁଟି ଉପାଡ଼ି ଦେଲ ମୋର, ମୁଁ କେତେ କଷ୍ଟରେ ସାଇତିକି ରଖିଥିଲି, ଦେଲ, ସବୁ ସାରି ଦେଲ।
ସରି ମାମା, କେମିତି ହେଲା ଜାଣିପାରିଲିନି।
ଜାଣିପାରିଲନି ଜାଣିପାରିଲନି ଦେଖେ ଜାଣିପାରିଲନି ନା।
ଆଟା କରି କଣ ଦେଖୁଛ ବା? ମାଇ ଅଣ୍ଡରା ଖେଣ୍ଟରା ଖେଣ୍ଟରି କେବେ ଦେଖିନ?
ବୁଝିଲେ ଆଜ୍ଞା, ସ୍ୱାମୀ ସ୍ତ୍ରୀ ଭିତରେ ଯେତିକି ଝଗଡ଼ା ସେତିକି ଭଲ ପାଇବା। ମାଗଣାରେ ଦି ଜଣଙ୍କ ଭିତରେ ପଶି କେବେ ଜ୍ଞାନ ବାଣ୍ଟିବେନି।